वासुदेवाय ॐ नमो भगवते वासुदेवाय। श्रीमद्भागवतम दशम स्कंध 12 अध्याय श्लोक 29। तदा घनाच्छदा देवा तदा घनाच्छदा देवा भयादहाहेति चक्षुषो भयादहाहेति चक्षुषो जौसूर्ये च कंसाद्यः जौसूर्ये च कंसाद्यः ସେତେବେଳେ ଘନଚ୍ଛଦା ମେଘ ଅନ୍ତରାଳରେ ଦେବା ଦେବତାମାନେ ଭୟାତ୍ ଅସୁର ମୁଖରେ କୃଷ୍ଣ ପ୍ରବେଶ କରିବାରୁ ଭୀତ ହୋଇ ଇତି ଏହିପରି ସୁକୃଷୁ କଲେ ଯହୁସୁ ଆନନ୍ଦିତ ହେଲେ ଯେ ଯେଉଁମାନେ ଚ ଓ କଂସ ଦିଆ କଂସ ଏବଂ ଅନ୍ୟମାନେ କୌଣ ପାହା ଅସୁରମାନେ ତୁ ବାସ୍ତବି ଅଘବାନ୍ଧବ ଅଘାସୁରର ବାନ୍ଧବ ବାଦ କୃଷ୍ଣ ଯେତେବେଳେ ଅସୁର ମୁଖରେ ପ୍ରବେଶ କଲେ ସେତେବେଳେ ମେଘ ଅନ୍ତରାଳରେ ଦେବତାମାନେ ଭୟରେ ହାହାକାର କରିଉଥିଲେ ଏବଂ ଅଘାସୁରର ବାନ୍ଧବ କଂସ ଆଦି ଅସୁରମାନେ ଆନନ୍ଦିତ ହେଲେ। ଏସବୁରେ କୌଣସି ଭାବାର୍ଥ ନାହିଁ, ପରସ୍ପର ଆମେ ପାଠ କରିବା ଯେ ଏସବୁ କିଛି ଆଲୋଚନା କରିବା। ମୁଁ ସେଦିନ ଶନିବାର ଦିନ ଯେଉଁ କଥା କହିଥିଲି 27-28 ଦୁଇଟାକୁ କହିଥିଲି, କିନ୍ତୁ ଗତକାଲି ପୁଣି 28 ଆଲୋଚନା ହେଲା, ସେଥିପାଇଁ ଆମେ 29 କହିବା କାଲିକି ପୁଣି 29-30 କହିଲେ ପୁଣି କାଲିକି ଯଦି 30 ହେବ ତାହେଲେ କହିବାକୁ ପୁଣି ଭୁଲ ହେବ। ଯାହା ହଉ, ଭଗବାନଙ୍କର ଏ ଯେଉଁ ବାଲ୍ୟଲୀଳା ଚାଲିଛି, କୁମାର ଲୀଳା 5 ବର୍ଷ ଲୀଳା ଅଘାସୁର ବଦ୍ଧ ଲୀଳାଟି କରାଯାଉଛି, ତେଣୁ ଇଏ ହେଉଛି ବହୁତ ଗୋପନୀୟ ଲୀଳା, ଯାହାକୁ ବି ଯାହାର ରହସ୍ୟ ଯେହେତୁ ପରୀକ୍ଷିତ ମହାରାଜ ବହୁତ କୌତୁହଳ ହୋଇ ପ୍ରଶ୍ନ ପଚାରିଛନ୍ତି, ସେଥିପାଇଁ ସୁଖଦେବ ଗୋସ୍ୱାମୀ ରହସ୍ୟକୁ ଉନ୍ମୋଚନ କରିବେ। ତେଣୁ ଏହି ଯେଉଁ ଲୀଳାରେ ଅଘାସୁର ଯିଏକି ବିରାଟ ଶରୀର ଧାରଣ କରିଛି, 4 କୋଶର ଶରୀର ଧାରଣ କରିଛି, ତେଣୁ ତାର ପାଟି ଭିତରେ ଭଗବାନଙ୍କର ସାଙ୍ଗ ବାଳକମାନେ ପଶିଯାଇଛନ୍ତି। ପୁଣି ଆଉ ପୂର୍ବର ଶ୍ଳୋକରେ ବର୍ଣ୍ଣନା କରାଯାଉଛି ଯେ କୃତ୍ୟଂ କିମତ୍ରାସ୍ୟ କଳସ୍ୟ ଜୀବନମ୍ ନ ବା ଅମିଷାଂ ଚ ସତାଂ ଭୀଷଣମ୍ ଦ୍ୱୟଂ କଥଂ ସ୍ୟାତ୍ ସବିଚିତ୍ୟ ଜ୍ଞାନ୍ତୁଆ ବିଷଦ କୁଣ୍ଡ ଅଶେଷ ଦୁର୍ଭରି। ଭଗବାନ ସବୁକିଛି କରିପାରିବେ, ଏମିତି କିଛି ଶବ୍ଦ ନାହିଁ ଯାହାକି ଅସମ୍ଭବ ଭଗବାନ ପାଇଁ। ଭଗବାନ ସବୁକିଛି କରିପାରିବେ, ଏକ ସମୟରେ ଅଘାସୁରକୁ ବଧ କରିବେ, ପୁଣି ଅଭାସର ପାଟି ଭିତରେ ଯେଉଁ ତାଙ୍କର ସାଙ୍ଗ ବାଳକମାନେ ପଶାମାନେ ସବୁ ପଶିଛନ୍ତି ତାଙ୍କୁ ମଧ୍ୟ ଉଦ୍ଧାର କରିବେ। ତେଣୁ ବିଚିନ୍ତ୍ୟ ସେ ଚିନ୍ତା କଲେ ବିଚିନ୍ତ୍ୟ ଅଶେଷ ଦ୍ରୁତ ଭଗବାନ ହେଉଛନ୍ତି ଅଶେଷ ଦ୍ରୁତ। ଅଶେଷ ଦ୍ରୁତ କହିଲେ ସେ ସବୁକିଛି ଦେଖିପାରନ୍ତି। ଅତୀତ ବର୍ତ୍ତମାନ ଆମେ ଦେଖିପାରୁଛେ କିନ୍ତୁ ଏଇ ଜନ୍ମ କଥା ଆମେ ଜାଣୁଛେ, ପୂର୍ବ ଜନ୍ମରେ କ'ଣ ଆମେ ଥିଲା ଆମେ ଜାଣିନି, ଭୁଲି ଯାଇଛେ। ଯେମିତି ଭଗବାନ ଅର୍ଜୁନଙ୍କୁ କହିଲେ ଭଗବତ ଚତୁର୍ଥ ଅଧ୍ୟାୟରେ ଯେ ଇମାମ ବିବସ୍ତି ଯୋବାମ ପ୍ରତ୍ୟବାନ ହଁ ଅବୟମ ବିବସ୍ୱାନ ମନରେ ପ୍ରାହ ମନ ବିଖା କେବେ ଗଢ଼ି। କୋଟି କୋଟି ବର୍ଷ ତଳର କଥା ଭଗବାନ ମନେ ଅଛି, ଦେଖୁଛନ୍ତି ସବୁ ଜାଣିପାରୁଛନ୍ତି। ବାର କୋଟି 4,00,000 ବର୍ଷ ତଳର କଥା ଅର୍ଜୁନଙ୍କୁ କହୁଛନ୍ତି ଭଗବାନ। ତେଣୁ ଅର୍ଜୁନ ପଚାରୁଛନ୍ତି ଆପଣଙ୍କୁ ତ ବର୍ତ୍ତମାନ ଆମ ସହିତ ଜନ୍ମ ଅପରମ ଭଗବତ ଜନ୍ମ ପରମ ଜନ୍ମ ବିବସ୍ୱତ ଆପଣଙ୍କୁ ତ ଏବେ ଜନ୍ମ ହେଇଛି, ଭଗବସ୍ୱାନ ସେତେ ବହୁତ ଆଗରୁ ଜନ୍ମ ହେଇଛନ୍ତି, ତେଣୁ ଆମେ କେମିତି ଜାଣିବା କଥା ଯେହେତୁ ବିଜାଣିଆ ତୋ ମା ଆଦୌ ସତ୍ୟବାନ କି ଆପଣ ଆଗେ କହିଥିଲେ ବୋଲି ତାଙ୍କୁ କେମିତି ଜାଣିବା। ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ କହୁଛନ୍ତି ବହୁନିମେ ବ୍ୟତୀତାନି ଜନ୍ମାନି ତାର୍ଜୁନ ତାନ୍ୟମ ବେଦ ସର୍ବାଣି ମହତ୍ତମ ବ୍ୟକ୍ତ ପରନ୍ତର। ଅନେକ ଜନ୍ମ ଆମେ ସବୁ ବିତେଇ ଦେଇଛେ, ଆମେମାନେ ମଧ୍ୟ ଅର୍ଜୁନଙ୍କ ଭଳି ଆମେମାନେ ମଧ୍ୟ ବହୁତ ଜନ୍ମ ବିତେଇ ଦେଇଛେ, କିନ୍ତୁ ସେ ଜନ୍ମରେ ଆମେ କ'ଣ କରିଥିଲେ ବର୍ତ୍ତମାନ ଆମେ ସେଟା ଦେଖିପାରୁନି, ବର୍ତ୍ତମାନ ଆମେ ସେଟା ଜାଣିପାରୁନି, ଆମର ସେଟା ସ୍ମରଣ ନାହିଁ। କିନ୍ତୁ ଭଗବାନ ସବୁ ଜାଣନ୍ତି, ତାନ୍ୟମ ବେଦ ସର୍ବସ୍ୱ ଭଗବତ ଜଗତ ଜାଣନ୍ତି। ଖାଲି ଯେ ଅତୀତ କଥା ଜାଣନ୍ତି ତା ନୁହଁ, ବେଦାନ ସମିତି ତାନି ବର୍ତ୍ତମାନ ଆମେ 4 ଦିନ ଭବିଷ୍ୟାନି ଭୂତାନି ମାନଙ୍କୁ ବେଦନା କଷ୍ଟ। ଭଗବାନ ଅତୀତ ଜାଣନ୍ତି, ବର୍ତ୍ତମାନ ଜାଣନ୍ତି ଏବଂ ଭବିଷ୍ୟତ ମଧ୍ୟ ଜାଣନ୍ତି, ଭଗବାନ ସବୁକିଛି ଜାଣନ୍ତି। କିନ୍ତୁ ଭଗବାନଙ୍କୁ କେହି ପୂର୍ଣ୍ଣ ଭାବରେ ଜାଣିପାରିବେ ନାହିଁ, ମାନଙ୍କୁ ବେଦନା କଷ୍ଟ। ତେଣୁ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ଭଗବାନଙ୍କ ଲୀଳା ବର୍ଣ୍ଣନା କରୁଛନ୍ତି, ସେତେବେଳେ ସେ ଭଗବାନଙ୍କୁ ଗୋଟିଏ ବିଶେଷଣ କହୁଛନ୍ତି ତାଙ୍କର ଗୁଣ ଯେ ସେ ଅଶେଷ ଦୃତ, ସବୁକିଛି ସେ ଜାଣିପାରନ୍ତି ଅଶେଷ ଦୃତ। ଏବଂ ହରି ହରି ଶବ୍ଦ ତ ଅନେକ ଅର୍ଥ ରହିଛି, କିନ୍ତୁ ବିଶେଷ ଭାବରେ ଏଇ ସ୍ଥାନରେ ସୁଖଦେବ ଗୋସ୍ୱାମୀ ହରି ଶବ୍ଦ ବ୍ୟବହାର କରିଛନ୍ତି। ତାର ଅର୍ଥ ହେଉଛି କ'ଣ ନା ସେ ତାଙ୍କର ଯେଉଁ ସାଙ୍ଗ ବାଳକମାନଙ୍କ ବିପଦକୁ ହରଣ କରିବେ, ସ୍ୱଭକ୍ତ ବିପଦ। ଭଗବାନଙ୍କର ଭକ୍ତ ଯେତେବେଳେ ବିପଦରେ ପଡ଼ନ୍ତି, ଚତୁର୍ବିଧା ଭଜନ୍ତି ମାନ ଜଣା ଶ୍ରୀକୃତି ଅର୍ଜୁନ ଆତ୍ମଜିଜ୍ଞାସ ରକ୍ଷାର୍ଥୀ ଜ୍ଞାନୀ ଚ ଭରତର୍ଷଭ। ଚାରିପ୍ରକାର ବ୍ୟକ୍ତି ଯେଉଁମାନେ ପୁଣ୍ୟମୟ ବ୍ୟକ୍ତି ସୁକୃତିନ ଯେଉଁମାନେ ପୁଣ୍ୟ କାର୍ଯ୍ୟ କରୁଛନ୍ତି ସେମାନେ ବିପଦରେ ପଡ଼ିଲେ ବା ବିଭିନ୍ନ ସମୟରେ ଭଗବାନଙ୍କର ଶରଣରେ ଆସନ୍ତି। ସୁକୃତିନ ଯେଉଁମାନଙ୍କ ସୁକୃତି ଅଛି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ଯେଉଁମାନେ ବିପଦରେ ପଡ଼ିଲେ ଭଗବାନ ଡାକନ୍ତି, ଭଗବାନଙ୍କୁ ପ୍ରାର୍ଥନା କରନ୍ତି, ସେମାନେ ହେଉଛନ୍ତି ପ୍ରକୃତ ସୁକୃତିବାନ ପୁରୁଷ। ଯେଉଁମାନେ ବିପଦ ପଡ଼ିଲେ ମଧ୍ୟ ଭଗବାନଙ୍କୁ ଡାକନ୍ତି ନାହିଁ, ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ସେମାନେ ହେଉଛନ୍ତି ଦୁଷ୍କୃତି, ତାଙ୍କର କୌଣସି ସ୍ୱୀକୃତି ବା ପୁଣ୍ୟ କାର୍ଯ୍ୟ ନାହିଁ। ତେଣୁ ଭଗବାନଙ୍କୁ ଯେତେବେଳେ ଜଣେ ଆତୁର ଭାବରେ ପ୍ରାର୍ଥନା କରନ୍ତି ଭଗବାନଙ୍କୁ ରକ୍ଷା କରନ୍ତି। ଆପଣ ଜାଣିଥିବେ ମୃଗୁଣୀ ବଣ ଭିତରେ ଯେତେବେଳେ ଚାରିପଟେ ତାର ମୃତ୍ୟୁ ଦେଖିଲା, ଗୋଟେ ଗୋଟେ ତାର ଶିକାର ଯେଉଁ ଶିକାର ଶିକାରୀ ଠିଆ ହେଇଛି, ଗୋଟେ 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 ସାପ ଠିଆ ହେଇଛି ରହିଛି, ଗୋଟେ ଗୋଟେ ଅଗ୍ନି ରହିଛି, ତେଣୁ ଆଉ କୌଣସି ରାସ୍ତା ନାହିଁ ଯିବା ପାଇଁ। ତେଣୁ ସେହି ସମୟରେ ସେ ଭଗବାନଙ୍କ ପାଇଁ ଡାକିଛି, ସେତେବେଳେ ଭଗବାନଙ୍କୁ ରକ୍ଷା କରିଛନ୍ତି। ବର୍ଷା ହେଇଛି, ବର୍ଷା ଦ୍ୱାରା କି ସେ ଅଗ୍ନିଟି ଲିଭି ଯାଇଛି, ସେ ସାପଟେ ଯେଉଁ ଥିଲା ସେ ଶିକାରକୁ ଦଂଶନ କରିଛି, ସେ ଶିକାର ମୃତ୍ୟୁବରଣ କରିଛି, ତେଣୁ ଏହିଭଳି ଭାବରେ ସେ ମୃଗଟି ଜୀବନ ରକ୍ଷା ପ୍ରାପ୍ତ ହେଇଛି। ତେଣୁ ଏହିଭଳି ଅନେକ ଉଦାହରଣ ରହିଛି, ଭକ୍ତ ସାରଦେବ ତାଙ୍କର ପ୍ରାର୍ଥନା କରିଛନ୍ତି ସେ କଥା ଆଉ ଇନ୍ଦ୍ର ଶୈଳ।
ପ୍ରାର୍ଥନାରେ କହୁଛନ୍ତି।
କିନ୍ତୁ ଭଗବାନ ତାଙ୍କର ଦୁଃଖ ତାଙ୍କ ଭକ୍ତଙ୍କର ବିପଦ ହରଣ କରନ୍ତି, ତେଣୁକରି ଏଠି ସୁଭଦ୍ର ଗୋସ୍ୱାମୀ ପାରିବେନି କହିଛନ୍ତି। ସ୍ୱଭକ୍ତ ବିପଦମ, ସ୍ୱଭକ୍ତ ନିଜର ଭକ୍ତା ନାମ ସବୁ ବ୍ରଜବାସୀ ମାନେ ଭଗବାନଙ୍କର ଅନନ୍ୟ ଶରଣରେ ଅନନ୍ୟ ନାଥ ବୋଲି କୁହାଯାଉଛି, ଭଗବାନ ସେ ଏକମାତ୍ର ନାଥ ବୋଲି ଜାଣିଛନ୍ତି। ତେଣୁ ଭଗବାନ ତାଙ୍କର ଚିନ୍ତା କରୁଛନ୍ତି କେମିତି ତାଙ୍କର ଜୀବନ ରକ୍ଷା କରାଯିବ। ସ୍ୱଭକ୍ତ ବିପଦ, ପୁଣି ଖଳ ଜୀବନ ସଂସାର ଖଳ, ଏ ଯେଉଁ ଦୁଷ୍ଟ ବ୍ୟକ୍ତି ରହିଛି ଏ ଯେଉଁ ଅଭାସର, ତାର ଜୀବନ ହରଣ କରିବେ ଭଗବାନ। ଜୀବନ ହରଣ କଲେ ମଧ୍ୟ ତାର ସଂସାର ମଧ୍ୟ ହରଣ କରିବେ। ତେଣୁ ଭଗବାନକୁ ମଙ୍ଗଳମୟ କୁହାଯାଏ, ଭଗବାନ ଯାହା କଲେ ମଧ୍ୟ ସେ ମଙ୍ଗଳମୟ। ଯେଉଁ କୁହାଯାଇଛି ଯେ ଭଗବାନ ଯେତେବେଳେ ଜଣକୁ ହତ୍ୟା କରନ୍ତି, ଅହୋ ଅତିଜନ ସ୍ତନ କାଳ କୂଟନ ଜିଘାଣ ସେୟା ପାୟ କପିୟ ସାଧି ଲେବେ ଅତିଘାତୁ ଚିତାଙ୍କ ତୌନ୍ୟଂ କମ୍ବା ଦୟାଳମ ଶରଣ ବ୍ରଜେ। ଯେତେବେଳେ ସୁଭଦ୍ର ଗୋସ୍ୱାମୀ ମାତୃ ଗର୍ଭରେ 16 ବର୍ଷ କାଳ ରହିଗଲେ, ତେଣୁ ତାଙ୍କର ପିତା ବ୍ୟାସଦେବ ବହୁତ ଚିନ୍ତିତ ହୋଇ ତାଙ୍କୁ ଅନୁରୋଧ କଲେ ଯେ ତୁମେ ମାଙ୍କର ଗର୍ଭରେ ରୁହ ନା, ମାଙ୍କୁ କଷ୍ଟ ହେଉଛି, ତୁମେ ଆସ ଜନ୍ମଗ୍ରହଣ କର। ସୁଭଦ୍ର ଗୋସ୍ୱାମୀ ରାଜି ହେଲେ ନାହିଁ, କାହିଁକି ନା ସେ ଯେତେବେଳେ ସଂସାରକୁ ଆସିବେ ସଂସାର ମାୟାରେ ବନ୍ଧନ ହୋଇଯିବେ। ତେଣୁ ଭଗବାନ ଯାଇ କୃଷ୍ଣଙ୍କୁ ଅନୁରୋଧ କଲେ, ଦ୍ୱାରକାରୁ ଭଗବାନଙ୍କୁ ଡାକି ଅନୁରୋଧ କରି ଆଣିଲେ ଏବଂ ଭଗବାନ ଯେତେବେଳେ ତାଙ୍କୁ ଆଶ୍ୱାସନ ଦେଲେ ସେତେବେଳେ ସେ ଜନ୍ମଗ୍ରହଣ କରି ସାଙ୍ଗେ ସାଙ୍ଗେ ଚାଲିଗଲେ, ଆଉ ରହିଲେନି, ଘରେ ରହିଲେନି। ତେଣୁ ସେ ବ୍ରହ୍ମ ଚିନ୍ତନ କରୁଥିଲେ, ତେଣୁ ଯେତେବେଳେ ସେ ଏହି ଶ୍ଳୋକଟି ବ୍ୟାସଦେବଙ୍କର ଶିଷ୍ୟମାନଙ୍କ ଦ୍ୱାରା ଆବୃତ ହେଉଥିବା ଶ୍ରବଣ କଲେ, ସେତେବେଳେ ସେ ନିଜକୁ ଦୁଃଖାର କରିଛନ୍ତି। ହରେ, ସେଥିପାଇଁ ସେଠି ହରି ଶବ୍ଦ ବ୍ୟବହାର କରାଯାଇଛି, ହରେ ଗୁଣା କ୍ଷିପ୍ତ ମତି ଭଗବାନ ବାଦରାୟଣୀ। ଭଗବାନଙ୍କର ଯେଉଁ ଗୁଣ ରହିଛି ଏସବୁ ଶୁଣି ନିଜକୁ ଆକ୍ଷିପ୍ତ ଚିତ୍ତ ନିଜକୁ ଧିକାର କରିଛନ୍ତି, ଧିଗ୍ ନେଇ ମତି ବୋଲି ବିଶ୍ୱନାଥ ଚତୁର୍ଥଙ୍କୁ ଆସି କହିଛନ୍ତି। ନିଜକୁ ସେ ଧିକାର କରିଛନ୍ତି, କାହିଁକି ମୁଁ ଏତେ ସମୟ ନଷ୍ଟ କରିଦେଲି, ସେ ବ୍ରହ୍ମ ଚିନ୍ତନରେ ଏତେ ସମୟ ମୋର ନଷ୍ଟ ହୋଇଗଲା। ତେଣୁ ସେ ଅଦ୍ୟବାନ ମଦାଖ୍ୟାନ ନିତ୍ୟମ ବିଷ୍ଣୁ ଜନ ପ୍ରିୟ, ତେଣୁ ସେ ଆସି ଭଗବାନଙ୍କ କଥା ଏଇ ଭାଗବତ କଥା ପାଠ କଲେ, ତାଙ୍କ ପିତା ବ୍ୟାସଦେବଙ୍କୁ ଆସି ଶ୍ରବଣ କଲେ। ତେଣୁ ସେ ଏଇ ଶ୍ଳୋକଟି ଶୁଣିଥିଲେ, ଏଇ ଶ୍ଳୋକଟିକୁ ଉଦ୍ଧାର କରୁଛନ୍ତି ବିଦୁରଙ୍କୁ। ସାଧାରଣତଃ ଲୋକମାନେ ଭାବେ ଯେ ପୁତନା ରାକ୍ଷସୀ ଆସିଥିଲା, ଏଇ ଅବାସର ଭଉଣୀ ବକି ଆସିଥିଲା ଭଗବାନ ହତ୍ୟା କରିବା ପାଇଁ, କିନ୍ତୁ ଭଗବାନ ଯଦିଓ ତାକୁ ହତ୍ୟା କରିଛନ୍ତି, ତାର ସ୍ଥାନୀୟ ମାଧ୍ୟମରେ ତାର ପ୍ରାଣବାୟୁକୁ ନେଇଯାଇଛନ୍ତି, ଶୁଷି ଦେଇଛନ୍ତି, କିନ୍ତୁ ତାଙ୍କୁ ସେଇ ବକିକୁ ତାଙ୍କର ମା ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ସେଇ ସ୍ଥାନ ପ୍ରଦାନ କରିଛନ୍ତି। ତେଣୁ ଭଗବାନ ଅସୁରମାନଙ୍କୁ ହତ୍ୟା କଲେ ମଧ୍ୟ ବିନାଶ ଦୁଷ୍କୃତାଙ୍କୁ ଯେଉଁ କହିଯାଉଛି, ଅସୁରମାନଙ୍କୁ ବିନାଶ କଲେ ମଧ୍ୟ ଏ ଭଗବାନଙ୍କର ନିଷ୍ଠୁରତାର ପରିଚୟ ନୁହଁ, ଏ ଭଗବାନଙ୍କର କୃପା କୃପାଳୁତାର ପରିଚୟ, କଙ୍ଗା ଦୟାଳୁ। ଆଉ ଯିଏ ଦୟାଳୁ ବ୍ୟକ୍ତି ଅଛି ତାଙ୍କ ଶରଣରେ ଆମେ ଯିବା, ଶତ୍ରୁକୁ ମଧ୍ୟ ନିଜ ମାଙ୍କର ଗତି ପ୍ରଦାନ କରୁଛନ୍ତି। ତେଣୁ ଅଭାସରକୁ ମଧ୍ୟ ଚିନ୍ତା କରୁଛନ୍ତି, ଅଭାସରର ଜୀବନ ସହିତ ସଂସାର ମଧ୍ୟ ହରଣ କରିବେ, ସେଥିପାଇଁ ଅଶେଷ ଦୁଃଖ ହରିବେ କୁହାଯାଉଛି। ଭଗବାନ ବିଚିନ୍ତ୍ୟ ଭଗବାନ ଚିନ୍ତା କରୁଛନ୍ତି, ତେଣୁ କରି କ'ଣ କଲେ ନା ଭଗବାନ ସେଇ ଅଭାସରର ମୁଖ ପଶିଯାଇଛନ୍ତି। ସେହି ସମୟରେ ତଦା ସଦା ଦେବା, ସେହି ସମୟରେ ଆକାଶରେ ଯେଉଁ ମେଘ ରହିଛି ସେଇ ମେଘରେ ସଦା ଲୁଚିକି ରହିଛନ୍ତି ଦେବା ଦେବତାମାନେ ରହିଛନ୍ତି। ବ୍ରହ୍ମା ସେତେବେଳେ ନଥିଲେ, ଅନ୍ୟ ଦେବତାମାନେ ସବୁ ଥିଲେ, ଇନ୍ଦ୍ର ବରୁଣ ଇତ୍ୟାଦି ଦେବତାମାନେ ସବୁ ଥିଲେ। ଇନ୍ଦ୍ରଙ୍କର ମୂର୍ତ୍ତି ହେଉଛି ମେଘ, ଯେତେବେଳେ ବାଘମାନେ ଏ ଯେଉଁ ଗୋବର୍ଦ୍ଧନ ଲୀଳାରେ ଶ୍ରବଣ କରିଥିଲେ 10:24 ବର୍ଣ୍ଣନା କରାଯାଇଛି, ସେତେବେଳେ ଭଗବାନ ଦେଖିଲେ ଇନ୍ଦ୍ରଙ୍କର ବହୁତ ଗର୍ବ ହୋଇଯାଇଛି, ସେଇ ଗର୍ବକୁ ବନ୍ଦ କରିବା ପାଇଁ ଭଗବାନ ଇନ୍ଦ୍ର ଯଜ୍ଞକୁ ବନ୍ଦ କରିଥିଲେ। ସେ ସମୟରେ ନନ୍ଦନବାବୁ ପ୍ରଶ୍ନ ପଚାରିଛନ୍ତି ଯେ କାହିଁକି ଏସବୁ ଯଜ୍ଞ ଆପଣ କରୁଛନ୍ତି। ନନ୍ଦନାରାୟଣ କହିଛନ୍ତି ଯେ ପର୍ଜନ୍ୟ ଭଗବାନ ଇନ୍ଦ୍ର ମେଘାତ୍ମୃତ୍ତୈ, ମେଘ ହେଉଛି ପର୍ଜନ୍ୟ ବାବୁ ଇନ୍ଦ୍ରଦେବ, ଇଏ ହେଉଛନ୍ତି ଏଇ ମେଘ ରୂପରେ ରହିଛନ୍ତି, ମେଘ ରୂପ ତାଙ୍କର ଆତ୍ମମୂର୍ତ୍ତ ରୂପ, ମେଘାତ୍ୟ ଆତ୍ମମୂର୍ତ୍ତ, ମେଘ ହେଉଛି ତାଙ୍କର ମୂର୍ତ୍ତି ଭଳି ମୂର୍ତ୍ତି ସ୍ୱରୂପ। ତେଣୁ ମେଘରେ ସେ ଲୁଚିକି ରହିବାଟା କିଛି ଅସୁବିଧା ନାହିଁ ତାଙ୍କୁ। ତେଣୁ ସଦା ସଦା ଦେବା ଦେବତା ମାନେ ବ୍ରହ୍ମା ତା ପରେ ଆସୁଛନ୍ତି, ଦେବତା ମାନେ ଲୀଳା ଦୀକ୍ଷାରେ ଯେତେବେଳେ ଯାଉଛନ୍ତି ସେଇ ସମୟ ବ୍ରହ୍ମା ଆସିକି ଆସି ପହଞ୍ଚୁଛନ୍ତି ଅନ୍ୟ ଲୀଳା ଦୀକ୍ଷା ପାଇଁ। ତେଣୁ ଅନ୍ୟ ଦେବତା ମାନେ ସେଠି ପହଞ୍ଚୁଛନ୍ତି ଏବଂ ସେପଟେ ସେମାନେ ତଦା ଭ୍ରମଣ ସଦା ଦେବା ଦେବତା ମାନେ କ'ଣ କରୁଛନ୍ତି ନା ସେଇ ବାଦ ଭିତରେ ରହିକରି ଲୁଚିକି ରହିଛନ୍ତି। ଭୟା ହା ହେଇକି ଚୁକୃଷୁ ସେମାନେ ଏଟା ତ ତାଙ୍କ ଭୟ ଥିଲା, କଂସ ଏବଂ ଅଭାସୁର ଇତ୍ୟାଦିମାନଙ୍କ ପ୍ରତି ତାଙ୍କର ଭୟ ଥିଲା, ତେଣୁକରି ସେ ଲୁଚିକି ରହିଥିଲେ। ସେ ଚାହିଁଥିଲେ ମଧ୍ୟ ପ୍ରକାଶ ଭାବରେ ପ୍ରକାଶ ଭାବରେ ରହିପାରିଥାନ୍ତେ, କିନ୍ତୁ ଲୁଚିକି ରହିବାର ଉଦ୍ଦେଶ୍ୟ ହେଉଛି କଂସ ଏବଂ ଅଭାସୁରଙ୍କ ଭୟରେ ସେ ଲୁଚିକି ରହିଛନ୍ତି। ପୁଣି ଯେତେବେଳେ ଭଗବାନ ସେ ଅଭାସୁର ପାଟି ଭିତରେ ପଶିଯାଇଛନ୍ତି ସେତେବେଳେ ତାଙ୍କର ଭୟ ଆହୁରି ଅଧିକ ହୋଇଯାଇଛି। ତେଣୁକରି ଭୟ ହା 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 ଇତ୍ୟାଦି କହି ସେମାନେ ଭୟରେ ଏଭଳି ଭାବରେ କହୁଛନ୍ତି, ଭୟାତୁର ହେଇଯାଉଛନ୍ତି, ହା ହା କହୁଛନ୍ତି। ଇଏ ହେଉଛି ଆଚାର୍ଯ୍ୟମାନେ କହିଛନ୍ତି ଯେ ପ୍ରୀତେଶ୍ଚ ବିବେକର ସ୍ୱଭାବ, ଜଣଙ୍କ ପ୍ରତି ପ୍ରୀତି ଥିଲେ ତାଙ୍କ ବିବେକଟି ନଷ୍ଟ ହୋଇଯିବ। ଯଦିଓ ଦେବତାମାନେ ଜାଣିଛନ୍ତି ଭଗବାନଙ୍କର ଶକ୍ତି, ଭଗବାନଙ୍କର ଅନନ୍ତ ବୀର୍ଯ୍ୟ, ତାଙ୍କର ଅନନ୍ତ ଶକ୍ତି ରହିଛି, କିନ୍ତୁ ତଥାପି ଯେହେତୁ ତାଙ୍କର ପ୍ରୀତି ରହିଛି ଭଗବାନ ପ୍ରତି ତେଣୁ ତାଙ୍କର ବିବେକ ହରଣ ହୋଇଯାଇଛି, ତେଣୁ ହା ହା ଇତ୍ୟାଦି ବୋଲି ସେ କହୁଛନ୍ତି, ହା ହା କହୁଛନ୍ତି। ସେ ଭାବିଲେ ଭଗବାନ ମୃତ୍ୟୁବରଣ କରିବେ, ଭଗବାନଙ୍କର ମୃତ୍ୟୁ ନାହିଁ, ଭଗବାନଙ୍କର ଜନ୍ମ ନାହିଁ କି ମୃତ୍ୟୁ ନାହିଁ, ଅଯୋଗୀ ସେ ନବେଆତ୍ମା, ସେ ଅଭୟାତ୍ମା, ତାଙ୍କର ବ୍ୟୟ ନାହିଁ, ତାଙ୍କର ମୃତ୍ୟୁ ନାହିଁ, ତାଙ୍କ ଜନ୍ମ ନାହିଁ କି ମୃତ୍ୟୁ ନାହିଁ, କିନ୍ତୁ ତଥାପି ଯଦିଓ ଦେବତାମାନେ ଜାଣନ୍ତି କିନ୍ତୁ ଭଗବାନଙ୍କର ଯେଉଁ ଲୀଳା ହେଉଛି ଏ ଲୀଳାରେ ଭଗବାନଙ୍କର ଲୀଳା ପୁରୁଷୋତ୍ତମ ସେ ଲୀଳା କରୁଛନ୍ତି, ଯେଉଁ ଲୀଳାକୁ ଦେଖି ସମସ୍ତେ ଅଭିଭୂତ ହୋଇଯାଉଛନ୍ତି। ଭଗବାନ ଚାହିଁଥିଲେ ଅଭାସୁରକୁ ସାଙ୍ଗେ ସାଙ୍ଗେ ମୃତ୍ୟୁ ଦେଇ ପ୍ରଦାନ କରିପାରିଥାନ୍ତେ, ତା ଭିତରେ ଏତେ ସବୁ ତାଙ୍କ ସାଙ୍ଗ ବାଳକମାନେ ତାଙ୍କର ବତ୍ସାମାନେ ଏସବୁ ତାଙ୍କ ଭିତରୁ ନ ଯାଇକି ମଧ୍ୟ ଭଗବାନ ଚାହିଁଥିଲେ ସେ ମୃତ୍ୟୁବରଣ କରିପାରିଥାନ୍ତା, କିନ୍ତୁ ଭଗବାନ ଲୀଳା ପ୍ରଦର୍ଶନ କରୁଛନ୍ତି। ଯେଉଁ ଲୀଳା ଦେଖିଲେ ଯାହା ସୁସ୍ଥ ଆତ୍ମସ୍ତର ହେବେ, ଭଗବାନଙ୍କୁ ଆସନ୍ତି ଭାଗବତ ଦର୍ଶନ ସମସ୍ତେ ସଦ୍ୟ ବର୍ଣ୍ଣନା କରାଯାଇଛି। ଭଗବାନ ଯେଉଁ ଲୀଳା ରହିଛି ବିକ୍ରୟିତମ ଦଦୌଲଭି ଇଦମ୍ ଯେ ବିଷ୍ଣୁ ଶ୍ରଦ୍ଧାମୃତ ଅନୁସୁଣିଆ ଅଥବର୍ଣ୍ଣୟୁଜ ଭକ୍ତି ପରାମ ଭଗବତୀ ପ୍ରତିଲବ୍ଧ କାମା ହୃଦ୍ରୁବମ ଆଶୁ ଅପର୍ଣ୍ଣତି ଅଚିରେଣ ଧୀର। ଭଗବାନ ଯେଉଁ ସେ ଲୀଳା କରନ୍ତି ଏହି ଲୀଳାକୁ ବିକ୍ରୀତମ ବ୍ରଜବଧୂବୀର ଅନେକ ଲୀଳା ଭଗବାନ ରହିଛି, ବିଶେଷ ଭାବରେ ବ୍ରଜବାସୀମାନଙ୍କ ସହିତ ବ୍ରଜଭୂତିମାନଙ୍କ ସହିତ ଯେଉଁ ଲୀଳା ହୋଇଛି ବିକ୍ରୀତମ ବ୍ରଜବଧୂବୀର ଇଦମ୍ ଯେ ବିଷ୍ଣୁ ବିଷ୍ଣୁ ଯଦିଓ ଭଗବାନ କୃଷ୍ଣ ସବୁ ଲୀଳା କରିଛନ୍ତି, ବିଷ୍ଣୁ କହିବା ଉଦ୍ଦେଶ୍ୟ ହେଉଛି ଭଗବାନ ନିଜକୁ ବିସ୍ତାର କରିଛନ୍ତି। ଅନେକ ଗୋପୀମାନେ ସେଠି ଥିଲେ, 30 କୋଟି ଗୋପୀ ବୋଲି କୁହାଯାଉଛି, 30 କୋଟି ଗୋପୀ ବୋଲି କୁହାଯାଉଛି, ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କ ଆସରେ କହିଛନ୍ତି। ତେଣୁ ଭଗବାନ ମଧ୍ୟ ନିଜକୁ ବିସ୍ତାର କରିଛନ୍ତି, ଅନେକ ଭାବେ ବିସ୍ତାର କରିଛନ୍ତି। 2 ଜଣ ଗୋପୀ ମଧ୍ୟରେ ଜଣେ କୃଷ୍ଣ ରହିଛନ୍ତି, ବା ଅନ୍ୟ ପକ୍ଷରେ ଆମେ ଦେଖିବା 2 ଜଣ କୃଷ୍ଣଙ୍କ ମଧ୍ୟରେ ଜଣେ ଗୋପୀ ରହିଛନ୍ତି। ତେଣୁ ସେ ଗୋପୀ ଭାବୁଛନ୍ତି ଭଗବାନ ମୋତେ ହିଁ ଏକା ବୋଲି କହୁଛନ୍ତି, ଏଇଭଳି ଭାବରେ ସେମାନେ ଭାବୁଛନ୍ତି, ନିଜକୁ ବିସ୍ତାର କରିଛନ୍ତି। ସେଥିପାଇଁ ବିଷ୍ଣୁ ଶବ୍ଦ ବ୍ୟବହାର କରାଯାଇଛି ଏ ଶ୍ଳୋକରେ। ତେଣୁ ଭଗବାନଙ୍କ ଏସବୁ ଯେଉଁ ଲୀଳା ରହିଛି ବିପ୍ରୀତମ ବ୍ରଜବଧୂବୀର ଇଦମ୍ ଯେ ବିଷ୍ଣୁ ଶ୍ରଦ୍ଧାମୃତ ଅନୁସୁଣିଆ, ଯେଉଁମାନେ ଶ୍ରଦ୍ଧାର ସହିତ ଶ୍ରବଣ କରିବେ ବା ବର୍ଣ୍ଣନା କରିବେ ତାହେଲେ ଭକ୍ତି ପରାମ ଭଗବତୀ ପ୍ରତିଲବ୍ଧ କାମ ଭଗବାନ ପ୍ରତି ଆମର ଶ୍ରେଷ୍ଠ ଭକ୍ତି ଆମେ ପ୍ରାପ୍ତ ହେବା, ପରାମ ଭକ୍ତି ପ୍ରାପ୍ତ ହେବା। ତେଣୁ ଆମର ଯୋଉ ହୃଦୟରେ ଯୋଉ ରୋଗ ରହିଛି, ଭବ ରୋଗ ରହିଛି, କାମ କ୍ରୋଧ ଇତ୍ୟାଦି ସବୁ ରୋଗ ଅଛନ୍ତି, ଏସବୁ ଦୂର ହେଇଯିବ। ଆଶୁ ଅପରିଣତି ଖୁବ୍ ଶୀଘ୍ର ଏସବୁ ରୋଗ ଦୂର ହେଇଯିବ। ଆମେ ବିଭିନ୍ନ ରୋଗ ପାଇଁ ଯାଉଛେ, ବିଭିନ୍ନ ଡାକ୍ତରଙ୍କ ପାଖକୁ ଯାଉଛେ, ସେ ଔଷଧ ଦେଲେ ମଧ୍ୟ ଆଜିକାଲି ବହୁତ ରୋଗ ବାହାରିଲାଣି ଯାହାର ଔଷଧ କିଛି ନାହିଁ, କ୍ୟାନ୍ସର ଇତ୍ୟାଦି। କିନ୍ତୁ ଯାହା ବି ହଉ, ଯଦି ବା ଜଣେ ଭଲ ହେଇଗଲେ ମଧ୍ୟ, ରୋଗରୁ ଭଲ ହେଇଗଲେ ମଧ୍ୟ, ଆପଣ ଭବ ରୋଗର ନିରାକରଣ ପାଇଁ କୌଣସି ଡାକ୍ତରଙ୍କର ଔଷଧ ତିଆରି ହେଇନି ପର୍ଯ୍ୟନ୍ତ। କିନ୍ତୁ ଆମର ଭବ ରୋଗକୁ ଦୂର କରିବ ଏଇ ଭଗବାନଙ୍କ କଥା ଶ୍ରବଣ। ଆଶୁ ଅପରିଣତି ଖୁବ୍ ଶୀଘ୍ର ଏଇଟାକୁ ନଷ୍ଟ କରିବ, ଆମ ଭବ ରୋଗକୁ ନଷ୍ଟ କରିଦେବ। ତେଣୁ ଅଚିରେଣ ଦୁଇଟି ଶବ୍ଦ ବ୍ୟବହାର କଲେ, ଆଶୁ ଏବଂ ଅଚିରେଣ, ଖୁବ୍ ଶୀଘ୍ର ଆଶୁ ମାନେ ଖୁବ୍ ଶୀଘ୍ର, ଅଚିରେଣ କହିଲେ ବେଶୀ ଦୂର ବେଶୀ ଡେରି ନାହିଁ, ଖୁବ୍ ଶୀଘ୍ର ସେ ଧୀର ଗତିରେ ପରିଣତ ହେବ। ଆମେ ବର୍ତ୍ତମାନ ଅଧୀର ଅବସ୍ଥା ରହିଛେ, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଦ୍ୱାରା ତାଡ଼ିତ ହେଇକରି ଆମେ ସବୁବେଳେ ଅଧୀର ଅବସ୍ଥା ରହିଛେ। କିନ୍ତୁ ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି, ଏ ଲୀଳା ଶ୍ରବଣ କଲେ ଆମେ ଅଧୀରରୁ ଧୀର ଅବସ୍ଥା ପ୍ରାପ୍ତ ହେବା। ଧୀର ସ୍ତ୍ରାଣ ହୁଏ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ ସବୁ ତା କହୁଛନ୍ତି। ଧୀର ହେଲେ ଜଣେ ମୃତ୍ୟୁ ସମୟ ମଧ୍ୟ ବିଚଳିତ ହେବ ନାହିଁ। ଦେଇ ନସ୍ମିନ୍ ତଥା ଦେଇ କୁମାରମ ଯୌବନ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତ୍ରାଣ ହୁଏ। ଯେମିତି ଆମେ ଦେଖୁଛେ ଗୋଟେ ଛୋଟ ପିଲା ବା ଜନ୍ମରୁ ସେ ଛୋଟ ପିଲା ଥିଲା, ଶିଶୁ ଥିଲା, ଶିଶୁରୁ ପୁଣି କୁମାର ଅବସ୍ଥା ପ୍ରାପ୍ତ ହେଲା, କୁମାରରୁ ସେ ଯୁବକ ଅବସ୍ଥା ପ୍ରାପ୍ତ ହେଉଛି, ଯୁବକ ଅବସ୍ଥାରୁ ବୃଦ୍ଧ ଅବସ୍ଥା ପ୍ରାପ୍ତ ହେଉଛି। ତେଣୁ ଏ ଶରୀର ପରିବର୍ତ୍ତନ ସେ ଚିନ୍ତା କରୁନି ବା ମନ୍ତୁକ କରୁନି। ଶିଶୁ ଥିଲା, କୁମାର ଶରୀର ପ୍ରାପ୍ତ ହେଲା, ସେ ଶିଶୁ ଶରୀର ନଷ୍ଟ ହୋଇଗଲା, ସେଥିପାଇଁ ସେ ଦୁଃଖ କରୁନି। ତେଣୁ ସେହିଭଳି ଭାବରେ ତଥା ଦେହାନ୍ତର ପ୍ରାପ୍ତି, ଜଣେ ଯେତେବେଳେ ଶରୀରତ୍ୟାଗ କରିବ ମୃତ୍ୟୁ ସମୟରେ ସେ ମଧ୍ୟ ବିଚଳିତ ହେବ ନାହିଁ। ଧୀର ସ୍ତ୍ରାଣ ହୁଅନ୍ତି, ସେମାନେ ହେଉଛନ୍ତି ଧୀର ବ୍ୟକ୍ତି, ଯେଉଁମାନେ ମୃତ୍ୟୁ ସମୟ ମଧ୍ୟ ଅଧୀର ହୁଅନ୍ତି ନାହିଁ, ଧୀର ଅବସ୍ଥା ପ୍ରାପ୍ତ ହୁଅନ୍ତି, ବିଚଳିତ ହୁଅନ୍ତି ନାହିଁ। କାହିଁକିନା ସେମାନେ ଜାଣନ୍ତି ପ୍ରକୃତରେ ତାଙ୍କର ମୃତ୍ୟୁ ନାହିଁ, ପ୍ରକୃତରେ ସେମାନେ ମୃତ୍ୟୁକୁ ଜୟ କରିଯାଆନ୍ତି। ଜରାମରଣ ମୁଖ୍ୟ ଜରା ବା ବୃଦ୍ଧ ଅବସ୍ଥା ମୃତ୍ୟୁକୁ ସେମାନେ ସବୁ ପାର ହେଇଯାଆନ୍ତି, ସେମାନେ ଜୟ କରିଯାଆନ୍ତି। ତେଣୁ ଭଗବାନ କଥା ଶୁଣିଲେ ଏଇଭଳି ଭାବରେ ସୁଧା ରହିଛି, ଫଳ ସବୁ ରହିଛି। ତେଣୁ ଭଗବାନ ଏଇଭଳି ଭାବରେ ଲୀଳାକୁ ସୁଧା ଅଭିନୟ କରୁଛନ୍ତି। ତେଣୁ ଭଗବାନ ଯେତେବେଳେ ପଶିଯାଇଛନ୍ତି ଅଭାସୁର ମୁଖରେ, ସେତେବେଳେ ଦେବତାମାନେ ହାହାକାର କରୁଛନ୍ତି, ଭୟରେ ହାହାକାର କରୁଛନ୍ତି, ଭଗବାନ ମଧ୍ୟ ମୃତ୍ୟୁବରଣ କରିବେ କି, ଏଇଭଳି ଭାବରେ ତାଙ୍କର ଚିନ୍ତା ଆସିଯାଉଛି। ଜଣେ ଆଚାର୍ଯ୍ୟ କହୁଛନ୍ତି ଯେ ପ୍ରୀତିଆ ବିବେକ ହରତ୍ଵା, ପ୍ରୀତିର ଯେଉଁଠି ରହିଛି, ପ୍ରୀତି ଯେଉଁଠି ରହିଛି ସେଠି ବିବେକ ଆଉ କାମ କରିବ ନାହିଁ। ତେଣୁ ଯଦିଓ ସେମାନେ ଜାଣନ୍ତି ଭଗବାନଙ୍କ ମୃତ୍ୟୁ ନାହିଁ, ତଥାପି ସେମାନେ ଭୟରେ ହାହାକାର କରିଦେଉଛନ୍ତି, ଆହା ଏତି ଚୁକୃଷୁ, ଏଇଭଳି ଭାବରେ ସେମାନେ ହାହାକାର କରୁଛନ୍ତି। କିନ୍ତୁ ସେହି ସମୟରେ କଣ ହଉଛି ନା, ଜହୁଷୁ ଦେଇଛ କଂସାଧ୍ୟା, କଂସ ଗ୍ରହଣ କରିଛି ଅଘାସୁରକୁ, ଅଘାସୁର ସହିତ ମଧ୍ୟ ଅନ୍ୟ ଶ୍ରମାନ ମଧ୍ୟ ପଠେଇଛନ୍ତି। ତେଣୁ କଂସ ଏ ସମ୍ବାଦ ପାଇଯାଇଛି, ଯୋଉ ଅଶ୍ରମାନ ମଧ୍ୟ ସେଠି ଥିଲେ ଦେଖୁଛନ୍ତି, କେତେଜଣ ତାଙ୍କ କଂସ ରାଜାଙ୍କ ପାଖକୁ ଖବର ପଠାଉଛନ୍ତି ଯେ ବର୍ତ୍ତମାନ କୃଷ୍ଣ ଆସିଗଲେ, ତାଙ୍କ ସାଙ୍ଗ ବାଳକମାନେ ଆସିଗଲେ, ବର୍ତ୍ତମାନ ଆସିଗଲେ, ବର୍ତ୍ତମାନ ସେ ମୃତ୍ୟୁବରଣ କରିବେ। ତେଣୁ ସେମାନେ ବହୁତ ଆନନ୍ଦିତ ହେଇଯାଉଛନ୍ତି। ବିଶେଷ ଭାବରେ କଂସାଧ୍ୟା ବୋଲି ଶବ୍ଦ ବ୍ୟବହାର କରାଯାଇଛି, କଂସର ଆନନ୍ଦ ଅଧିକ ସମ୍ପଟ ଅଧିକ, କାହିଁକି ନା କଂସ ଦୀର୍ଘ 13 ବର୍ଷ ପାଖାପାଖି ସେ ସବୁବେଳେ କୃଷ୍ଣଙ୍କ ବିଷୟରେ ଚିନ୍ତା କରୁଛନ୍ତି। ଯେତେବେଳେ ବସୁଦେବ ଏବଂ ଦେବୀଙ୍କର ବିବାହ ଉତ୍ସବ ସମ୍ପନ୍ନ ହେଲା, ସେମାନେ ଯେତେବେଳେ ଯିବା ପାଇଁ ଯାଉଛନ୍ତି ତାଙ୍କର ଗୃହକୁ, ସେ ସମୟରେ କଂସ ନିଜେ ରଥ ଚାଳନ କରି ତାଙ୍କୁ ନେଉଥିଲେ, ଏବଂ ସେହି ସମୟରେ ଆକାଶ ମାନେ ଶୁଣିଲେ ଅଷ୍ଟାଶୁ ଅଷ୍ଟମ ଗର୍ଭ ହନ୍ତା ଦା ଦଶେ ଅଭୁଧ, ତମେ ହେ ମୂର୍ଖ
ତୁ ଯାହାକୁ ନଉଛୁ ଯାହାକୁ ବହନ କରୁଛୁ ତାଙ୍କର ଅଷ୍ଟମ ବାବୁକୁ ତୁ ହତ୍ୟା କରିବ। ଏତିକି ଶୁଣି ସେଇ ସମୟ ଠାରୁ ସେ କଂସ ଚିନ୍ତା କରୁଛି କେମିତି ଦେବକୁ ବଧ କରିବ। ଦେବକୁ ବଧ କରିବା ପାଇଁ ସାଙ୍ଗେ ସାଙ୍ଗେ ସେ ରଥ ଯେପରି ପ୍ରସ୍ତୁତ ହେଇଗଲା, କିନ୍ତୁ ବସୁଦେବ ଏଭଳି ଭାବରେ ତାଙ୍କୁ ସାମ ଦାନ ଦଣ୍ଡ ଦଣ୍ଡ ବ୍ୟବହାର କରିନାହାନ୍ତି, ବହୁତ ପ୍ରକାର ସୁନ୍ଦର ବ୍ୟବହାର କରି ତାଙ୍କୁ ବହୁତ ପ୍ରଶଂସା କରି ତାଙ୍କୁ ବିଭିନ୍ନ ପ୍ରକାର ଭେଦନୀତି ପ୍ରୟୋଗ କରି ଏଭଳି ଭାବରେ ତାଙ୍କର ମାନେ ସାନ୍ତ୍ୱନା ଦେଇଛନ୍ତି। କଂସ ସେଠୁ ନିବୃତ ହେଇଛି, ଅନ୍ତିମ ସାନ୍ତ୍ୱନା ଦେଇଛନ୍ତି ଯେ ସମସ୍ତ ପୁତ୍ରକୁ ନହି ଭୟଂ ସୌମ୍ୟ ଯଦ୍ୟବା ପୁତ୍ରାନ୍ତେ ସମପୈସା ସେ ସମସ୍ତ ପୁତ୍ର ମୁଁ ପ୍ରଦାନ କରିବି। ଏଇଟା ଶୁଣି କଂସ ଆଉ ଭୟ ପାରିନି, କିନ୍ତୁ ତଥାପି ଯେତେବେଳେ ପ୍ରଥମ ସନ୍ତାନକୁ ଯେତେବେଳେ ବସୁଦେବ ପ୍ରଦାନ କରୁଛନ୍ତି, କଂସ ଚିନ୍ତା କରୁଛି ଯେ ମୋର ତ ଅଷ୍ଟମ ଗର୍ଭ ମୋତେ ହତ୍ୟା କରିବ, ଏ ପ୍ରଥମ ଗର୍ଭ କିଛି ଅସୁବିଧା ନାହିଁ କହିକି ଦେଇଦେଇଛନ୍ତି, କିନ୍ତୁ ନାରଦମୁନି ଆସି ତାଙ୍କୁ ଏଭଳି ବୁଦ୍ଧି ପ୍ରଦାନ କରିଛନ୍ତି ଯେ ସେ ଗୋଟେ ଅଷ୍ଟଦଳ କମଳ ଦେଖେଇକି କହୁଛନ୍ତି ଆଦର ପ୍ରଥମ କେଉଁଟା ଅଷ୍ଟମ କେଉଁଟା କହିହେବ। ତେଣୁ କଂସର ବୁଦ୍ଧି ମୋହ ହେଇଯାଇଛି, ତେଣୁ ସେ ପ୍ରଥମ ସନ୍ତାନକୁ ହତ୍ୟା କରିଛି, ତେଣୁ ସେବେଠୁ ମୁଁ ସେ ସବୁବେଳେ ଭୟ କରୁଛି କେତେବେଳେ ଏଇ ପ୍ରଥମ ସନ୍ତାନ କୃଷ୍ଣ ଆସିଯାଇଥିବି ଭୟ କରୁଛି। ତେଣୁ ଅନ୍ତିମରେ ଯେତେବେଳେ ଭଗବାନ ଦେବୀଙ୍କ ଗର୍ଭରେ ଆବିର୍ଭାବ ହୋଇଛନ୍ତି ସେ ଖବର ଯେତେବେଳେ ପାଇଛି, ସେଦିନ ତା ପୂର୍ବଦିନ ରାତିରେ ଜନ୍ମାଷ୍ଟମୀ ରାତିରେ ବହୁତ ବର୍ଷା ହେଇଛି, ଭୀଷଣ ବର୍ଷା। ତେଣୁ କଂସ ଯେତେବେଳେ ଖବର ପାଇଲା ଏତେ ଆତୁର ହୋଇଯାଇଛି, ଭାତୁର ହୋଇକି ରହିଛି ସେ, ତେଣୁ ସେ ଆଉ ପ୍ରକୃତ ରାସ୍ତାରେ ନ ଯାଇକିରି ସର୍ଟକଟ୍ ଯିବା ପାଇଁ ଯେତେବେଳେ ଯାଉଛି ସେତେବେଳେ ବର୍ଷା ହୋଇଛି, ରାସ୍ତାରେ ସବୁ ଖସି ତଳେ ପଡ଼ିଯାଉଛି, ଦୁଇ ତିନି ଥର ପଡ଼ିଯାଇଛି। ଯେଉଁ ଅନ୍ତିମରେ ଯେତେବେଳେ ଦେଖୁଛି ଦେବକୀଙ୍କୁ ଦେଖୁଛି, ସେତେବେଳେ ଦେବକୀ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଭଗବାନ ଯେହେତୁ ତାଙ୍କର ସା ଦେବକୀ ସର୍ବ ଜଗନ୍ନିବାସ, ଜଗନ୍ନିବାସ ଭଗବାନ ମାତା ଦେବକୀଙ୍କର ଗର୍ଭରେ ନିବାସ କରିଛନ୍ତି। ଏକଥା ଦେଖି ଯେଉଁ ଦେବକୀଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି ବହୁତ ସୁନ୍ଦର ବିକିରଣ ହେଉଛି, ସୌନ୍ଦର୍ଯ୍ୟ ଉଜ୍ଜଳ ଉଜ୍ଜଳତା ବିକିରଣ ହେଉଛି ଏବଂ ସେ ବହୁତ ଆନନ୍ଦରେ ରହିଛନ୍ତି। ତାଙ୍କର ଯଦିଓ ଛଅଟି ସନ୍ତାନକୁ କଂସ ହତ୍ୟା କରିଛନ୍ତି, ସପ୍ତମ ସନ୍ତାନ ବିଷୟରେ କିଛି ଜଣାପଡ଼ୁନି କ'ଣ କୁଆଡ଼େ ଗଲା ସପ୍ତମ ସନ୍ତାନଟି, ତେଣୁ ଏଇଭଳି ପରିସ୍ଥିତିରେ ମଧ୍ୟ ଏଭଳି ଦୁଃଖଦ ପରିସ୍ଥିତିରେ ମଧ୍ୟ ଦେବକୀ ବହୁତ ଆନନ୍ଦିତ ହେଇକି ରହୁଛନ୍ତି। ଯୋଗୁଁ ଦେଖି କଂସ କହିଲା ନିଶ୍ଚିନ୍ତ ଭାବରେ ଓ ମେ ପ୍ରାଣ ହର ହରି ଗୁହା, ନିଶ୍ଚିନ୍ତ ଭାବରେ ମୋର ପ୍ରାଣ ହର ଯେ ହରି ସେ ବର୍ତ୍ତମାନ ଏଇ ଗୁଫାରେ ଆଶ୍ରୟ ନେଇଛି, ଏଭଳି ଭାବରେ କଂସ ଚିନ୍ତା କରୁଛି। ତେଣୁ ସବୁବେଳେ ସେ ଭଗବାନ କୃଷ୍ଣଙ୍କ ବିଷୟରେ ଚିନ୍ତା କରୁଛି। ଆସିନ ସନ୍ଧିଷନ ତିଷ୍ଠନ ଭୁଞ୍ଜାନ ପ୍ରତ୍ୟକ୍ଷଣ ମହି ଚିନ୍ତା ଋଷିକେଶ ଅପଶ୍ୟତ୍ୟାନ ଦେବା, ସବୁବେଳେ ବସିଲା ବେଳେ ସେ ଚିନ୍ତା କରୁଛି କୃଷ୍ଣାଷ୍ଟମୀ ମାଧ୍ୟମରେ, ଚାଲିଲା ବେଳେ ଚିନ୍ତା କରୁଛି କୃଷ୍ଣାଷ୍ଟମୀ ମାଧ୍ୟମରେ, ଖାଇଲା ବେଳେ ଚିନ୍ତା କରୁଛି କୃଷ୍ଣ ମାଧ୍ୟମରେ, ଶୋଇଲା ବେଳେ ଚିନ୍ତା କରୁଛି। ତେଣୁ ଯେଉଁଭଳି ଭାବରେ କଂସ ସବୁବେଳେ ଭଗବାନ ଋଷିକେଶ, ଋଷିକେଶ କହିଲେ ଆମର ଋଷିକେଶ ହେଉଛି ଇନ୍ଦ୍ରିୟ, ଇନ୍ଦ୍ରିୟର ଯେ ନିୟନ୍ତ୍ରଣକାରୀ ଭଗବାନ ଋଷିକେଶ ସେ ତାଙ୍କୁ ସବୁବେଳେ ଚିନ୍ତା କରୁଥିଲା। ଚିନ୍ତା ଋଷିକେଶ ଅପଶ୍ୟତ ତନ୍ମୟଂ ଜଗତ, ଯେହେତୁ ସେ ସବୁବେଳେ ଚିନ୍ତା କରୁଥିଲା ଭଗବାନ ବିଷୟରେ, ତେଣୁ ସେ ସବୁଠି ଅପଶ୍ୟତ ସବୁଠାରୁ ଦେଖୁଥିଲା ଭଗବାନ ଦେଖୁଥିଲା ତନ୍ମୟଂ ଜଗତ। ତେଣୁ କଂସ ଏଇଭଳିଆ ଭୟ କରି ଭଗବାନ ସେ ସବୁଠାରୁ ଦେଖୁଥିଲା। ଯେଉଁମାନେ ପ୍ରେମର ସହିତ ଭଗବାନ ଚିନ୍ତା କରିବେ ତାଙ୍କ କଥା କ'ଣ କହିବା, ହରେ କୃଷ୍ଣା ହରେ କୃଷ୍ଣା 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 ହରେ 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 ରାମ ହରେ ରାମ ରାମ ରାମ। ତେଣୁ ଯେତେବେଳେ ଦେବକୀଙ୍କର ଗର୍ଭ ସନ୍ତାନ ଦାହ ହେଇଛନ୍ତି, ବସୁଦେବ ତାଙ୍କର ପୁତ୍ରକୁ ନେଇ ନନ୍ଦାଳୟରେ ଗୋକୁଳରେ ରଖି ନନ୍ଦଙ୍କର କନ୍ୟାକୁ ଆଣିକି ଯେତେବେଳେ ତାଙ୍କର ବନ୍ଦୀ ଗୃହରେ ପ୍ରବେଶ କରିଛନ୍ତି, ସେତେବେଳେ ସେ ଖବର ପାଇ ସେ ଭାବି ସେ କନ୍ୟା କନ୍ୟା ସନ୍ତାନ ମଧ୍ୟ ହତ୍ୟା କରିବାକୁ ଆରମ୍ଭ କରିଛି, କିନ୍ତୁ ସେ ସମୟରେ ସେ କନ୍ୟା ସନ୍ତାନଟି ଦୁର୍ଗାଙ୍କୁ ଧାରଣ କରି କଂସକୁ କହିଛନ୍ତି ଯେ ତୁ ଯେଉଁ ଏସବୁ ହତ୍ୟା କରୁଛୁ ଏଟା ବନ୍ଦ କର, ଏ ଯେଉଁ ବିଭିନ୍ନ ପ୍ରକାର ଅତ୍ୟାଚାର କରୁଛୁ ଏଟା ବନ୍ଦ କର, ତୋର ଶତ୍ରୁ ଅନ୍ୟ ସ୍ଥାନରେ ଜନ୍ମ ନେଇଛନ୍ତି। ତେଣୁ ସେ ସବୁବେଳେ ବିଭିନ୍ନ ସ୍ଥାନକୁ ପ୍ରଥମେ ପୁତନାଙ୍କୁ ପଠେଇଛି ସେଇ ସବୁ ଛୋଟ ପିଲାଙ୍କୁ ହତ୍ୟା କରିବା ପାଇଁ। ତେଣୁ ଏହିଭଳି ଭାବରେ ଗୋକୁଳକୁ ବହୁତ ଅସରକୁ ସେ ପ୍ରେରଣ କରିଛି। ତେଣୁ ଏଇ ଯେଉଁ ପାଖାପାଖି 13 ବର୍ଷ ଧରି କଂସର ଯେଉଁ ଭୟ ରହିଛି, ଆଜି ଯେତେବେଳେ ଜାଣିଲା ଯେ ପ୍ରକୃତରେ କୃଷ୍ଣ ଆଜି ମୃତ୍ୟୁବରଣ କରିବେ, ତେଣୁକରି ସେ ବହୁତ ଆନନ୍ଦ ଦୌଡ଼ୁଛୁ। କଂସାଦି ଆସିବା ପାଇଁ କଂସ ଶବ୍ଦ ବି ପ୍ରଥମେ ବର୍ଣ୍ଣନା କରାଯାଇଛି। ଅସୁରମାନେ ସମସ୍ତେ ଆନନ୍ଦିତ ହେଉଛନ୍ତି, କିନ୍ତୁ କଂସର ଆନନ୍ଦ ସହିତ ଆଉ କାହାର ଆନନ୍ଦ ସମାନ ହୋଇପାରିବ ନାହିଁ। କଂସ ଏତେ ଆନନ୍ଦିତ ହେଇଛି, 13 ବର୍ଷ ଧରି ସେ ଚିନ୍ତା କରୁଛି, ସବୁବେଳେ ଶୋଇପାରୁନି ଠିକ ଭାବରେ, ଚିନ୍ତା ନଉଛି କି ସବୁବେଳେ ସେ ଚିନ୍ତା କରୁଛି ଭଗବାନଙ୍କ ବିଷୟରେ, କିନ୍ତୁ ସେ ପ୍ରତିକୂଳ ଭାବରେ ଚିନ୍ତା କରୁଥିବାରୁ ସେ ଆନନ୍ଦ ପ୍ରାପ୍ତ ହେଉନଥିଲା। ଯଦିଓ ବହୁତ ଭଗବାନ ହେଉଛନ୍ତି ଆନନ୍ଦଘନ, କିନ୍ତୁ ତଥାପି ସେ ପ୍ରତିକୂଳ ଭାବରେ ଭଗବାନ ଚିନ୍ତା କରୁଥିବାରୁ ସେ ସବୁବେଳେ ଦୁଃଖରେ ରହୁଥିଲା, ଭୟରେ ରହୁଥିଲା, ଆନନ୍ଦ ପ୍ରାପ୍ତ ହେଇପାରୁନଥିଲା। କିନ୍ତୁ ଆଜି ସେ ଆନନ୍ଦ ପ୍ରାପ୍ତ ହେଇଛି, ଏତେ ବର୍ଷ ପରେ ସେ ଆନନ୍ଦ ପ୍ରାପ୍ତ ହେଇଛି, ସେଥିପାଇଁ ଜଗୁଛୁ ବୋଲି କୁହାଯାଉଛି। ସେ ଭାବିଲା କୃଷ୍ଣ ମରିଗଲେ, ଯେମାନେ ଅସୁରମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିଙ୍କ ଲକ୍ଷଣ ହୋଇଥାଏ, କୃଷ୍ଣ ଭଗବାନ ନାହାନ୍ତି, ଆଉ ଯଦି ବା ଥିବେ ତାହେଲେ ମୁଁ ତାଙ୍କୁ ମାରିଦେବି। ଏଇଭଳି ଭାବରେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନଙ୍କ ଲକ୍ଷଣ। ତେଣୁ ଏଇସବୁ ଯେତେବେଳେ ଖବର ପାଇଲା କଂସ, ସେତେବେଳେ ସେ ଜହୁସୁ ଯେ କଂସାଦ୍ୟା, ଆଉ ଯେତେ ଅନ୍ୟ ଅସୁରମାନେ ଅଛନ୍ତି ସେମାନେ ମଧ୍ୟ ବହୁତ ଆନନ୍ଦ ହେଇଥିଲେ, ହସୁଛନ୍ତି ଜହୁସୁ ତ କଂସାଦ୍ୟା କୋଣପ ଆସୁ ଭଗବାନ ନବା। କୋଣପ ଶବ୍ଦ ବ୍ୟବହାର କରାଯାଇଛି, କୋଣପ ଶବ୍ଦ ହେଉଛି ଯେହେତୁ ଅସୁର ବୋଲି କୁହାଯାଇଛି, କୋଣପ ଶବ୍ଦର ପ୍ରକୃତ ଅର୍ଥ ହେଉଛି ଯେ ଏ ଶରୀରକୁ କୁଣପ ବୋଲି କୁହାଯାଉଛି। ଏ ଶରୀର ଆମ ଭାଗବତ ଦଶମ ସ୍କନ୍ଧ 84 ଅଧ୍ୟାୟରେ ଭଗବାନ କୁରୁକ୍ଷେତ୍ରରେ ଗୋଟେ ସୂର୍ଯ୍ୟ ପରାଗ ସମୟରେ ମୁନି ଋଷିମାନଙ୍କୁ ଏ ଜ୍ଞାନ ଉପଦେଶ ପ୍ରଦାନ କରିଛନ୍ତି। ଯଶାତ୍ମ ବୁଦ୍ଧି କୁଣପେ କ୍ରୀଡ଼ାପେ ଶୋଧି କଳତ୍ରାଦିଶୁ ଭୌମ୍ୟ ଯଦି ଯତ୍ୟକ୍ତ ବୁଦ୍ଧି ଶରୀରେ ମୁଁ କରିଛି ଜନେଷୁ ଅଭିଜ୍ଞେଷୁ ସ୍ୱାୟ ଗୋପର। ସାଧାରଣତଃ ଲୋକମାନେ ଏହି କୋଣପ ସ୍ତରରେ ଅଛନ୍ତି, ସେମାନେ ଭାବୁଛନ୍ତି ଏ ଶରୀରଟି ହେଉଛି ଆତ୍ମା, ଯଶାତ୍ମ ବୁଦ୍ଧି, କିନ୍ତୁ ଏଇ ଯେଉଁ ଶରୀର ଇଏ ଗୋଟେ କୋଣପ ବା ଖୋଳ ଭଳି, ଗୋଟେ କଭରିଂ ଭଳି, ଗୋଟେ ବ୍ୟାଗ୍ ଭଳି, ଏ 3ଟି ଧାତୁରେ ତିଆରି, କପ ଭାତ ପିତ କୋଣପେ ତ୍ରିଧାତୁରେ ସୋଧି। ତେଣୁ ସାଧାରଣତଃ ଲୋକମାନେ ଏଇ ଶରୀର ଚେତନାରେ ହିଁ ରହିଛନ୍ତି, ନିଜ ଶରୀରକୁ କେମିତି ମଙ୍ଗଳ କରାଯିବ ସେଇଥିରେ ସେମାନେ ବ୍ୟସ୍ତ ରହୁଛନ୍ତି। କିନ୍ତୁ ଟିକେ ଯେଉଁମାନେ ଉନ୍ନତ ସ୍ତରର, ସେମାନେ ନିଜ ଶରୀର ଛଡ଼ା ନିଜ ସ୍ତ୍ରୀ ପିଲା ଛୁଆ ବନ୍ଧୁବାନ୍ଧବ ଇତ୍ୟାଦି ସେମାନଙ୍କର ଶରୀର ପ୍ରତି ଚିନ୍ତା ନେଉଛନ୍ତି ବା ଯତ୍ନ ନେଉଛନ୍ତି, ଭୌମ୍ୟ ଇତ୍ୟାଦି। ଆଉ ଟିକେ ଯେଉଁମାନଙ୍କର ବୁଦ୍ଧି ଉନ୍ନତ, ସେମାନେ ତାଙ୍କର ତାଙ୍କର ବୁଦ୍ଧି କ'ଣ ନା ଭୌମ୍ୟ ଇତ୍ୟାଦି, ଯେଉଁ ଭୂମିରେ ଯେଉଁ ସ୍ଥାନରେ ସେ ଜନ୍ମଗ୍ରହଣ କରିଛନ୍ତି, ମାତୃଭୂମି, ମାତୃଭୂମି ହେଉଛି ଆମର ସେବ୍ୟ, ଆମର କର୍ତ୍ତବ୍ୟ ହେଉଛି ମାତୃଭୂମି ପ୍ରତି ଆମର କର୍ତ୍ତବ୍ୟ ରହିଛି, ଆମେ ମାତୃଭୂମିର ସେବା କରିବା, ଏଇଟା ସେମାନେ ଭାବନ୍ତି। ଯଦିଓ ସେମାନେ ଆଉ ଟିକେ ଉନ୍ନତ ସ୍ତରର, କିନ୍ତୁ ତଥାପି ସେମାନଙ୍କ ବୁଦ୍ଧି ଏତେ ଉନ୍ନତ ନୁହଁ। ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରର ସେମାନେ ଭାବନ୍ତି ଯେ ତୀର୍ଥ ବୁଦ୍ଧି ଶରୀରହୀନ କରିଛି, ତୀର୍ଥ ଧର୍ମ ଇତ୍ୟାଦି କରିବା ପାଇଁ ସେମାନେ ଭାବନ୍ତି, ତୀର୍ଥ କିଛି କରିଦେଲେ ତୀର୍ଥ ସ୍ଥାନକୁ ଯାତ୍ରା କଲେ ତାହେଲେ ଆମେ ଆମର ପ୍ରକୃତ ଜନ୍ମର ଉଦ୍ଦେଶ୍ୟ ଆମେ ସାଧିତ କରିପାରିବା। ତେଣୁ ସେମାନେ ତୀର୍ଥର ଅର୍ଥ ପ୍ରକୃତ କ'ଣ ଜାଣନ୍ତି ନା ତୀର୍ଥ ବୁଦ୍ଧି ଶରୀରେ, ଯେଉଁ ପୁରୀ ଧାମକୁ ଯାଉଛନ୍ତି ବା ବଦ୍ରିନାଥ ଧାମକୁ ଯାଉଛନ୍ତି ବା ଅନ୍ୟାନ୍ୟ ଯେତେ ଧାମ ଅଛି ତୀର୍ଥ ସବୁ ସ୍ଥାନ ରହିଛି, ବୃନ୍ଦାବନ ଧାମ ଇତ୍ୟାଦି ଯାଇକରି ସେମାନେ ଭାବୁଛନ୍ତି କ'ଣ ନା ନିକଟସ୍ଥ ନଦୀ ବା ପୁଷ୍କରିଣୀ ବା ସମୁଦ୍ରରେ ସ୍ନାନ କରିଦେଲେ ତୀର୍ଥ ହେଇଗଲା, ଯତୀର୍ଥ ବୁଦ୍ଧି ଶରୀରେ ନ କରିଛି। ତେଣୁ ଏଇ ସ୍ତରରେ ଯେଉଁମାନେ ଅଛନ୍ତି ଜନେଷୁ ଅଭିଜ୍ଞେଷୁ ସ୍ୱୟଂ ଗୋପର, ଯଦିଓ ଅନ୍ୟମାନେ ତାଙ୍କୁ ବହୁତ ପୂଜା କରିଥାଇ ପାରନ୍ତି, ତାଙ୍କୁ ପ୍ରଶଂସା କରିଥାଇ ପାରନ୍ତି, କିନ୍ତୁ ସେମାନେ ପ୍ରକୃତରେ ଏବ ଶବ୍ଦ ବ୍ୟବହାର କରାଯାଇଛି, ଏବ ମାନେ ନିଶ୍ଚିତ ଭାବରେ ସେମାନେ ଏହି ପଶୁ ସ୍ତରରେ ଅଛନ୍ତି। ଗୋ ଖର, ଗୋ କହିଲେ ଗାଭୀ ଏବଂ ଖର ଅର୍ଥ ଗଧ, ତେଣୁ ଏହି ପଶୁ ସ୍ତରରେ ସେମାନେ ଅଛନ୍ତି, ସେମାନଙ୍କ ବୁଦ୍ଧି ଏତେ ଉନ୍ନତ ନୁହଁ। ତେଣୁ କୁଣପ ଶବ୍ଦର ଅର୍ଥ ହେଉଛି ସେଇଟା, ଏ ଶରୀରକୁ ବର୍ଣ୍ଣନା କରାଯାଉଛି। ତେଣୁ କୋଣପା ଯେଉଁ ଶବ୍ଦ ବ୍ୟବହାର କରାଯାଇଛି, କୋଣପାସ୍ତୁ କୋଣପା କହିଲେ ସିଦ୍ଧାସନ କହୁଛନ୍ତି କୋଣପା ଆସିନା ଯେଉଁମାନେ ଏଇ ମାଂସ ଭୋଜନ କରନ୍ତି, ମାଂସ ଇତ୍ୟାଦି ମାଛ ମାଂସ ଇତ୍ୟାଦି ଭୋଜନ କରନ୍ତି, ଆମିଷ ଭୋଜନ କରନ୍ତି, ସେମାନଙ୍କୁ କୋଣ ଭୋଜି କରନ୍ତି। ସାଧାରଣତଃ ଅସୁରମାନେ ସେଇ ଖାଦ୍ୟ ଭକ୍ଷଣ କରନ୍ତି। ଭଗବତ ଗୀତାରେ ସପ୍ତଦଶ ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି, ଭଗବାନ ଆହାର ବିଷୟରେ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେତେବେଳେ ସେ କହୁଛନ୍ତି କାହାର କେଉଁଭଳି ଭାବରେ ଖାଦ୍ୟ ଆହାର ସର୍ବସ୍ୱ ତ୍ରିବିଧା ଭଗବତି ପ୍ରିୟ ସତ୍ୟଗୁଣ ବ୍ୟକ୍ତିମାନେ ଦଶା ସ୍ନିଗ୍ଧା ସ୍ଥିରା ହୃଦୟା ଆହାର ସତ୍ୟ ପ୍ରିୟା ଏସବୁ ଯେଉଁ ଶାଗ ସବ୍ଜି ଇତ୍ୟାଦି ଯେଉଁ ଭେଜିଟେରିଆନ୍ ଫୁଡ଼ ଯେଉଁମାନେ ଗ୍ରହଣ କରନ୍ତି ଏମାନେ ହେଉଛନ୍ତି ସତ୍ୟଗୁଣର ବ୍ୟକ୍ତି। ରଜଗୁଣ ଏବଂ ତମଗୁଣର ବ୍ୟକ୍ତିମାନେ ସେମାନେ କ'ଣ ଖାଦ୍ୟ ଗ୍ରହଣ କରନ୍ତି ନା କଟୁ ଅମ୍ଳ ଲବଣ ଅତି ଉଷ୍ଣ ତୀକ୍ଷ୍ଣ ରୁକ୍ମ ବିଧାଗ୍ନ ଆହାର ବାସଶ୍ରେଷ୍ଠା ଦୁଃଖ ଶୋକ ମାୟା ପ୍ରଦା ଯେଉଁ ବହୁତ କଟୁ ବା ବହୁତ ରାଗ ବହୁତ ତିକ୍ତ ଇତ୍ୟାଦି ସବୁ ଖାଦ୍ୟ ଗ୍ରହଣ କରନ୍ତି ସେମାନେ ରଜଗୁଣର ଯେଉଁମାନେ ଅଧିକ ଅଧିକ ରହିଛି ସେମାନେ ଏହିସବୁ ଖାଦ୍ୟ ଗ୍ରହଣ କରନ୍ତି ଯେଉଁ ଖାଦ୍ୟ ଦ୍ୱାରା ସେମାନେ ଦୁଃଖ ଶୋକ ଆମୟ ବା ଦୁଃଖ ଶୋକ ରୋଗ ଇତ୍ୟାଦି ସେମାନେ ପ୍ରାପ୍ତ ହୁଅନ୍ତି। ପୁଣି ଯେଉଁମାନେ ତମଗୁଣର ପ୍ରାଧାନ୍ୟ ରହିଛି ସେମାନେ କ'ଣ ଖାଆନ୍ତି ନା ଜାତ ଜାମ ଗତରସ ତୃତି ପର୍ଯ୍ୟ ଶୀତ ଉଚ୍ଚିଷ୍ଟ ଚାମେଦ୍ୟ ଆହାର ତାମସ ପ୍ରିୟ ଜାତ ଜାମ ତିନି ଘଣ୍ଟାରୁ ଅଧିକ ଯେଉଁଟା ରୋଷେଇ ରହିଯାଇଛି ସେ ଖାଦ୍ୟ ତାର ଯେଉଁଠି ରସ ନାହିଁ ଏଇଭଳି ଭାବରେ ଏବଂ ଅମେଦ୍ୟ କହିଲେ ବାକି ନଠାକୁ ତାଙ୍କ ଭାଷାରେ କହୁଛନ୍ତି ଆମିଷ ଭକ୍ଷଣ ଯେଉଁମାନେ କରୁଛନ୍ତି ମାଛ ମାଂସ ଇତ୍ୟାଦି ଯେଉଁ ଭକ୍ଷଣ କରୁଛନ୍ତି ଏମାନେ ହେଉଛନ୍ତି ତମଗୁଣର ବ୍ୟକ୍ତିମାନେ। ତେଣୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିମାନେ ସେମାନେ ଏହିସବୁ ଖାଦ୍ୟ ଗ୍ରହଣ କରନ୍ତି କୌଣ ବା ସେଥିପାଇଁ କୁହାଯାଇଛି କୁଣପ ଆସିନ ସେମାନେ କୁଣପ ବା ମାଂସ ଶରୀରକୁ ଭୋଜନ କରନ୍ତି ଶବଭକ୍ଷ୍ୟ ଶବକୁ ସେମାନେ ଖାଆନ୍ତି ସେମାନେ ତେଣୁ ସେହି ଅସୁରମାନେ ସେମାନେ ଯୋଉସୁ ସେମାନେ ବହୁତ ଆନନ୍ଦିତ ହେଉଛନ୍ତି ଯେହେତୁ ଅଭାବ ଆନନ୍ଦ ବା ଆଉ କେତେ ରହିଛନ୍ତି ଅଭାବ ସବୁ ଯେଉଁମାନେ ବନ୍ଧୁବାନ୍ଧବ ଅଛନ୍ତି କଂସ ଇତ୍ୟାଦି ସମସ୍ତେ ବହୁତ ଆନନ୍ଦିତ ହେଉଛନ୍ତି ଭଗବାନ ଦେବା। ତେଣୁ ଯେଉଁମାନେ ଆମେ ଭାବୁଛେ ଆମର ବନ୍ଧୁ ବୋଲି ଏ ବନ୍ଧୁ ଯେଉଁ ବର୍ଣ୍ଣନା କରାଯାଇଛି ଭାଗବତ ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଉପସର୍ଗ କହୁଛନ୍ତି ଯେ ଗୁରୁ ନ ସତ୍ସାତ ସ୍ୱଜନ ନ ସତ୍ସାତ ଦୈବ ପିତା ନ ସତ୍ସାତ ଜନନୀ ନ ସତ୍ସାତ ଦୈବ ନ ତତ୍ସାତ ନ ପ୍ରତିଷ୍ଠ ସତ୍ସାତ ଜନ ମୋତେ ସମୁଦ୍ରେ ମୃତ୍ୟୁ ପ୍ରକୃତ ଗୁରୁ କିଏ ଯେତେବେଳେ ଶୁକ୍ରାଚାର୍ଯ୍ୟ ଏତେ ତାଙ୍କର ଜ୍ଞାନ ଅଛି ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି କବିନା ଉଷନା କବି ବିଦ୍ୱାନ ବ୍ୟକ୍ତିମାନଙ୍କ ଭିତରେ ଉଷନା ବା ଏଇ ଶୁକ୍ରାଚାର୍ଯ୍ୟ ଶ୍ରେଷ୍ଠ ବିଦ୍ୱାନ ବ୍ୟକ୍ତି ସେ ଭଗବାନ ଜଣେ ବିଭୂତି କିନ୍ତୁ ଏତେ ଜ୍ଞାନ ଅଛି ଭଗବାନ ଯେତେବେଳେ ବାମନ ରୂପରେ ଆସୁଛନ୍ତି ସେତେବେଳେ ସେ ଜାଣିପାରୁଛନ୍ତି ଇଏ ହେଉଛନ୍ତି ବିଷ୍ଣୁ କିନ୍ତୁ ତାଙ୍କର ଶିଷ୍ୟ କିଏ ବଳି ମହାରାଜ ଏ ତ୍ରିଲୋକକୁ ଜୟ କରିଛନ୍ତି ତାଙ୍କ ପାଖକୁ ଯେତେବେଳେ ଭଗବାନ ବାମନ ରୂପରେ ଆସୁଛନ୍ତି ପଟୁ ବାମନ ରୂପରେ ତେଣୁ ଭଗବାନ ଉପରେ ଦେଖୁଛନ୍ତି ଭଗବାନ ତେଜ ଦେଖିକିରି ବଳି ମହାରାଜ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ତାଙ୍କୁ ଆକର୍ଷିତ ହେଇଯାଉଛନ୍ତି ସ୍ୱାଗତମ ଭୋ ମହାଭାଗ ସେ ଭଗବାନଙ୍କୁ ସ୍ୱାଗତ କରୁଛନ୍ତି ଜାଣିନାହାନ୍ତି ସେ ଭଗବାନ ବୋଲି ବ୍ରାହ୍ମଣ ବୋଲି ଜାଣିଛନ୍ତି ତାଙ୍କୁ ସ୍ୱାଗତ କରୁଛନ୍ତି ତେଣୁ ଭଗବାନ ବଳି ମହାରାଜଙ୍କର ଅନେକ ପ୍ରଶଂସା କରି ତାଙ୍କୁ କହୁଛନ୍ତି ମୋତେ ମାତ୍ର ତିନିପାଦ ଭୂମି ମୋତେ ପ୍ରଦାନ କର ମୋ ତିନିପାଦ ଭୂମି ଆବଶ୍ୟକ ରହିଛି ତେଣୁ ବଳି ମହାରାଜ କହୁଛନ୍ତି ଯଦିଓ ତୁମେ ବହୁତ ଉନ୍ନତ ସ୍ତରର କଥା କହୁଛ ବହୁତ ଜ୍ଞାନୀ ବ୍ୟକ୍ତି ଭଳି କଥା କହୁଛ କିନ୍ତୁ ପ୍ରକୃତରେ ତୁମର ଜ୍ଞାନ ଏତେ ଉନ୍ନତ ନୁହଁ ତୁମେ ଛୋଟ ବାଳକ ଭଳି ରହିଛ ତିନିପାଦ ଭୂମିରେ କ'ଣ କରିବ ମୁଁ ହେଉଛି ତ୍ରିଲୋକର ଅଧୀଶ୍ୱର ତୁମେ ଆହୁରି ଅଧିକ କିଛି ନେଇପାରିବ ମୋ ଠାରୁ ତିନିପାଦ ଭୂମି ନେଇ କ'ଣ କରିବ ତୁମେ ତେଣୁ ଭଗବାନ ତାଙ୍କୁ ଉପଦେଶ ଦେଉଛନ୍ତି ଯେଉଁମାନେ ନବବର୍ଷ ଯେଉଁମାନେ ଲୋଭୀ ବ୍ୟକ୍ତି ତାଙ୍କୁ ଯେତେ ଧନ ପ୍ରଦାନ କଲେ ମଧ୍ୟ ସପ୍ତଦ୍ୱୀପ ବା ନବବର୍ଷ ସବୁକିଛି ପ୍ରଦାନ କଲେ ମଧ୍ୟ ସେମାନେ ସନ୍ତୁଷ୍ଟ ହେବେ ନାହିଁ ତେଣୁ ମୋର ଏଇ ତିନିପାଦ ଭୂମିର ଅଧିକ ଦରକାର ନାହିଁ ଏଇଭଳି ଭାବରେ କହିଛନ୍ତି ତେଣୁ ଯେତେବେଳେ ବଳି ମହାରାଜ ରାଜି ହେଇ ସାରିଛନ୍ତି
ସେହି ସମୟରେ ଶୁକ୍ରାଚାର୍ଯ୍ୟ ସେ କହୁଛନ୍ତି ଏସୋ ବୋଲି ବିଷ୍ଣୁର ବ୍ୟୟ କିଏ ହେଉଛନ୍ତି ଭଗବାନ ତମଠାରୁ ତିନି ପାଦ ଭୂମି ଛଡ଼ରେ ସମସ୍ତ ତୁମ ତ୍ରିଲୋକକୁ ନେଇକରି ତୁମର ଶତ୍ରୁ ଇନ୍ଦ୍ରକୁ ପ୍ରଦାନ କରିବେ। କିନ୍ତୁ ମୋତେ ଜାଣିକି ମଧ୍ୟ ବଳି ମହାରାଜ ତାଙ୍କର ଗୁରୁକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି, ଗୁରୁକୁ ସେ ତ୍ୟାଗ କରିଛନ୍ତି, ଯଦିଓ ଗୁରୁ ତାଙ୍କୁ ଅଭିଶାପ ଦେଇଛନ୍ତି ତମେ ମୋ କଥା ତମେ ଯଦିଓ ତମେ ପ୍ରଥମେ ତାଙ୍କୁ ବହୁତ କଥା କହିଛନ୍ତି, ବହୁତ ପ୍ରକାର ଜ୍ଞାନ ଉପଦେଶ ଦେଇଛନ୍ତି, ବଳି ମହାରାଜ କହୁଛନ୍ତି ମୁଁ ବର୍ତ୍ତମାନ ଯେହେତୁ ଶପଥ କରିଦେଇଛି ମୁଁ କେମିତି ମିଥ୍ୟା ବର୍ତ୍ତମାନ କହିବି, ମନା କେମିତି କରିବି। ତେଣୁ ବଳି ମହାରାଜ କହୁଛନ୍ତି ବିଭିନ୍ନ ସ୍ଥାନରେ କେଉଁଠି କେଉଁଠି ଅସତ୍ୟ କହିଲେ ମଧ୍ୟ ନ ଦିଲୀପ ସୀତମ ବୋଲି କୁହାଯାଇଛି। ସ୍ତ୍ରୀ ସୁ ନର୍ମ ବିବାହ ପ୍ରାଣ ସଙ୍କଟେ ଗୋ ବ୍ରାହ୍ମଣ ହିତାୟ ଏସବୁ ପାଇଁ ଯଦି ମିଥ୍ୟା କହିଲେ ମଧ୍ୟ ନ ଦିଲୀପ ସୀତମ ଏଇଟା ନିନ୍ଦନୀୟ ନୁହଁ, ଏଇଭଳି ଭାବେ କହିଛନ୍ତି। କିନ୍ତୁ ଏବେ ମଧ୍ୟ ବଳି ମହାରାଜ ତାଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ତ୍ୟାଗ କରିଛନ୍ତି, ତାଙ୍କ ଗୁରୁଙ୍କର କଥା ନ ମାନି ବାମନ ଦେବଙ୍କୁ ସବୁ ତିନିପାଦ ଭୂମି ଛଡ଼ରେ ଭଗବାନ ବିଶ୍ୱରୂପ ଦେଖେଇକରି ସମ ସବୁକିଛି ତାଙ୍କୁ ନେଇଯାଇଛନ୍ତି। କିନ୍ତୁ ସେ ତାଙ୍କର ଗୁରୁକୁ ସେ ତ୍ୟାଗ କରିଛନ୍ତି, ଗୁରୁ ନ ସ୍ୱେଚ୍ଛା ସିଏ ହେଉଛନ୍ତି ପ୍ରକୃତ ଗୁରୁ, ଯିଏ ତାଙ୍କର ଅଧୀନରେ ଶିଷ୍ୟମାନେ ଅଛନ୍ତି ତାଙ୍କୁ ଯଦି ମୃତ୍ୟୁ ମୁଖରୁ ରକ୍ଷା କରିପାରିବେ। ସେହିଭଳି ସ୍ୱଜନ ନ ସ୍ୱେଚ୍ଛା ଏଠି ବନ୍ଧୁ ବାନ୍ଧବ ଶବ୍ଦ ବ୍ୟବହାର କରାଯାଇଛି, ପ୍ରକୃତରେ ଆମର ବନ୍ଧୁ କିଏ, ସ୍ୱଜନ ବା ବନ୍ଧୁ ଆମର କିଏ। ରାବଣ ଯେତେବେଳେ ଭଗବାନ ରାମଚନ୍ଦ୍ରଙ୍କର ପତ୍ନୀ ସୀତାଙ୍କୁ ହରଣ କଲେ ବିଭୀଷଣ ବହୁତ ଉପଦେଶ ଦେଲେ ରାବଣଙ୍କୁ, ସେ ହେଉଛନ୍ତି ଭଗବାନ ରାମଚନ୍ଦ୍ର, ତମେ ତାଙ୍କ ପତ୍ନୀଙ୍କୁ ତାଙ୍କୁ ଫେରେଇ ଦିଅ, ତାଙ୍କର ଶରଣ ବସ, ସେ ତାକୁ ରକ୍ଷା କରିବେ। କିନ୍ତୁ ରାବଣ ମନା କରିଦେଲା, ବିଭୀଷଣ ବିଦା କରିଦେଲା, ତେଣୁ ବିଭୀଷଣ ରାବଣଙ୍କୁ ତ୍ୟାଗ କରି ଭଗବାନ ଶରଣରେ ଯାଇଛନ୍ତି। ସେଭଳି ଭାବରେ ପିତା ହିରଣ୍ୟକଶିପୁ ଅନେକ ପ୍ରକାର ଯଦିଓ ସବୁ ତ୍ରିଲୋକର ସେ ମାଲିକ ଥିଲା, କିନ୍ତୁ ତଥାପି ସେ ତାଙ୍କର ପୁତ୍ର ପ୍ରହ୍ଲାଦଙ୍କୁ କହିଲା ସେ ପ୍ରକୃତ ହରି ହରି କେହି ନାହାନ୍ତି, ମୁଁ ହେଉଛି ଭଗବାନ। ଏଇଭଳି ଭାବରେ ଯେତେବେଳେ ପ୍ରହ୍ଲାଦ ଉପରେ ବହୁତ ଅତ୍ୟାଚାର କରିଛି, ତଥାପି ପ୍ରହ୍ଲାଦ ଭଗବାନଙ୍କ ଶରଣରେ ତ୍ୟାଗ କରିନାହାନ୍ତି, ତେଣୁ ଭଗବାନଙ୍କ ଶରଣରେ ଯାଇ ପ୍ରହ୍ଲାଦ ମହାରାଜ ତାଙ୍କ ପିତାଙ୍କୁ ତ୍ୟାଗ କରିଦେଇଛନ୍ତି, ଯେ ଭଗବାନ ତ୍ୟାଗ କରିନାହାନ୍ତି। ତେଣୁ ସିଏ ହେଉଛନ୍ତି ପ୍ରକୃତ ପିତା, ଯିଏ ତାଙ୍କ ପୁତ୍ରମାନଙ୍କୁ ବା ତାଙ୍କର ଆଶ୍ରିତମାନଙ୍କୁ ମୃତ୍ୟୁ ମୁଖରେ ରକ୍ଷା କରିପାରିବ। ତେଣୁ ହିରଣ୍ୟକଶିପୁ ନିଜେ ମୃତ୍ୟୁର କବଳରେ ପଡ଼ିଲା, ସେ କ'ଣ ତାଙ୍କ ପୁତ୍ରକୁ ରକ୍ଷା କରିପାରିବ, ତେଣୁ ତାଙ୍କ ପୁତ୍ର ପ୍ରହ୍ଲାଦ ମହାରାଜ ତାଙ୍କ ପିତାଙ୍କୁ ତ୍ୟାଗ କରିଛନ୍ତି। ସେଭଳି ଭାବରେ ଜନନୀ ନ ସ୍ୱେଚ୍ଛା, ସେ ଜନନୀ ପ୍ରକୃତ ଜନନୀ ନୁହନ୍ତି ଯେ ତାଙ୍କର ସନ୍ତାନମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା ନ କରିପାରିବେ। ତେଣୁ ଏଇ ଏଇ ପ୍ରସଙ୍ଗରେ ଉଦାହରଣ ଦିଆଯାଏ, କୈକେୟୀଙ୍କର ଉଦାହରଣ ଦିଆଯାଏ, କୈକେୟୀ ଯେ କି ଭଗବାନ ରାମଚନ୍ଦ୍ରଙ୍କୁ ବନବାସ ପ୍ରଦାନ କରିଥିଲେ, ତାଙ୍କର ସ୍ୱାମୀ ଦଶରଥ ମହାରାଜଙ୍କ ପାଖରେ ଦୁଇଟି ଶର୍ତ୍ତ ଛଳରେ ତାଙ୍କର ପୁତ୍ରକୁ ରାଜ୍ୟ ପ୍ରଦାନ କରି ରାମଙ୍କୁ 14 ବର୍ଷ ବନବାସ ପ୍ରଦାନ କରିଥିଲେ। ତେଣୁ ଭରତ ମହାରାଜ ଯେତେବେଳେ ଶୁଣିଲେ ସେ ତାଙ୍କର ମାଆଙ୍କୁ ତ୍ୟାଗ କରିଦେଲେ, ତେଣୁ ସେ ଭଗବାନ ରାମଚନ୍ଦ୍ର ପାଖକୁ ଯାଇଛନ୍ତି, ତାଙ୍କ ଶରଣରେ ଯାଇକି ତାଙ୍କୁ ନିବେଦନ କରିଛନ୍ତି ଆସିବା ପାଇଁ, ତେଣୁ ସେ ତାଙ୍କ ମାଆଙ୍କୁ ତ୍ୟାଗ କରିଥିଲେ ଭଗବାନ ପ୍ରାପ୍ତ ହେବା ପାଇଁ। ସେହିଭଳି ଭାବରେ ଦୈବ ନ ତତ୍ସ୍ୟାମ, ସେମାନେ ପ୍ରକୃତ ଦେବତା ନୁହନ୍ତି ଯେ ତାଙ୍କର ମାନେ ଯେଉଁମାନେ ତାଙ୍କୁ ପୂଜା କରନ୍ତି ସେମାନଙ୍କୁ ତାଙ୍କ ପୂଜକମାନଙ୍କୁ ଯଦି ମୃତ୍ୟୁ ମୁଖରୁ ରକ୍ଷା ନ କରିପାରିବେ। ସେଥିପାଇଁ ଖଟ୍ରାଙ୍ଗ ମହାରାଜ ସେତେବେଳେ ସେ ଜାଣିଲେ ତାଙ୍କର ଗୋଟିଏ ମୁହୂର୍ତ୍ତ ଆୟୁଷ ଅଛି, ସେ ଦେବତାମାନଙ୍କୁ ତ୍ୟାଗ କରି ଗୋଟିଏ ଦ୍ରୁତଗାମୀ ଯାନରେ ଆସି ଅଯୋଧ୍ୟାକୁ ଆସି ଭଗବାନ ରାମଚନ୍ଦ୍ରଙ୍କ ଶରଣ ନେଇ ଭଗବତ ଧାମ ଅଯୋଧ୍ୟା ଧାମକୁ ଯାଇଛନ୍ତି, ଦେବତାମାନଙ୍କୁ ସେ ତ୍ୟାଗ କରିଛନ୍ତି। ସେଭଳିଆ ପତି ନ ସ୍ୱେଚ୍ଛା, ସେ ପ୍ରକୃତ ପତି ନୁହନ୍ତି, ପ୍ରକୃତ ହଜବ୍ୟାଣ୍ଡ ସେମାନେ ନୁହନ୍ତି, କେଉଁମାନେ ନା ତାଙ୍କର ସ୍ତ୍ରୀମାନଙ୍କୁ ମାନେ ତାଙ୍କର ସ୍ତ୍ରୀଙ୍କୁ ଯଦି ସେ ଏଇ ମୃତ୍ୟୁ ମୁଖରୁ ରକ୍ଷା ନ କରିପାରିବେ, ଯେମିତି ଦ୍ୱିଜପତ୍ନୀମାନେ ଯେତେବେଳେ ଭଗବାନ ତାଙ୍କର ସାଙ୍ଗବାଳକମାନଙ୍କୁ ପ୍ରେରଣ କରିଥିଲେ କିଛି ଖାଦ୍ୟ ପାଇବା ପାଇଁ, ସେତେବେଳେ ଜାତିକ ବ୍ରାହ୍ମଣମାନେ ସେମାନେ ସ୍ୱର୍ଗକୁ ଯିବା ପାଇଁ ଏତେ ଆତୁର ଥିଲେ ଭଗବାନଙ୍କର କଥା ନିର୍ଦ୍ଦେଶ ଭଗବାନଙ୍କ ବାଣୀକୁ ସେ ଶ୍ରବଣ କଲେ ନାହିଁ। କିନ୍ତୁ ତାଙ୍କର ପତ୍ନୀମାନେ ତାଙ୍କର ସ୍ୱାମୀଙ୍କୁ ଅବଜ୍ଞା କରି ସ୍ୱାମୀଙ୍କୁ ତ୍ୟାଗ କରି ସେସବୁ ଖାଦ୍ୟ ପ୍ରସ୍ତୁତ କରିଥିଲେ ଯଜ୍ଞରେ ଆହୁତି ଦେବା ପାଇଁ, ଦେବଲୋକ ଯିବା ପାଇଁ
कर्मकांड लग्न आगे से खाद्य तो नहीं भगवान पाठ जाए भगवान खाद्य प्रदान कर तेणु प्रकृत बांधव से मैंने जे निवेदन को मृत्युमुख रक्षा कर तेणु अगस्त बांधव आगे कह अघर जो मैंने बंधु मैंने से निजे मृत्युमुख पड़ती अगुर कौन रक्षा कर तेणु प्रकृत बंधु आम सब जाना प्रकृत भगवान ही आम बंधु भक्ता सर्वलोक महेश्वर सुदम सर्वभूताना ज्ञानता मान शांति यदि आम जाना खाली तीनो जिन जाना कि भगवान हो प्रकृत उपभोगकारी समस्त निज को उपभोगकारी भावुं कि जाना जो जान प्रकृत उपभोगकारी हो भगवान एवं सबकि मालिक आम मालिक नुह प्रकृत मालिक अच्छा सी एवं से ही प्रकृत आम बंधु यही तीनो जिन जहाँ जानव से शांति रहीपर आनंद रहीपर तेणु दुख संवाद प्रिय प्रभु एवं महाराज सन्यास ग्रहण करते गौरकृष्ण महाराज गौरकृष्ण महाराज ना गौरकृष्ण
राधा गोविंद महाराज
राधा गोविंद महाराज एत पीड़ित अवस्था थी से सुस्थ अच्छा ठीक अच्छा शिष्य गौरकृष्ण महाराज निकट सन्यास ग्रहण करते बहुत सुंदर भाव भगवान कथा कहती आम भुवनेश्वर मध्य कथा कहती कि आज नाम ग्रहण ना से भगवत धाम को विजय लाभ करते तेनाली शकूल आम गौरकृष्ण महाराज जय गौरकृष्ण महाराज की जय शिवपाद महाराज की जय शिवदेव की आनंद कोटी वैष्णव की जय गौतम
कौन इंटरेक्ट कम गया।